ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ପୁରୀରେ ନବମ ଜାତୀୟ ଶିଖର ସମ୍ମିଳନୀରେ ଯୋଗଦେବା ସହ ସ୍ୱାସ୍ଥ୍ୟ ମିଶନର ଷୋହଳତମ ସାଧାରଣ ସମୀକ୍ଷା ରିପୋର୍ଟକୁ ଲୋକାର୍ପଣ କରିବେ। ଏହାପରେ ଶ୍ରୀ ନଡ୍ଡା ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱର ଫେରି ରାଜ୍ୟ ଅତିଥି ଭବନରେ ଦଳୀୟ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଜନସ୍ୱାସ୍ଥ୍ୟ ସେବା ପ୍ରଣାଳୀରେ ଉତ୍ତମ ଓ ଅନୁକରଣୀୟ ଅଭ୍ୟାସ ଏବଂ ନବୋନ୍ମେଷ ଉପରେ ଏହି ସମ୍ମିଳନୀ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଂ ଯୋଗଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ମାସ 3 ତାରିଖ ସୋମବାର ଦିନ ୟୁନିଟ୍ 5 ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଅଭିଯୋଗ ଶୁଣାଣି ପାଇଁ ଅନ୍ଲାଇନ୍ ପଞ୍ଜୀକରଣ ଆଜି ଦିନ 11ଟାରୁ ଆରମ୍ଭ ହେବ ଏବଂ ସର୍ବାଧିକ 1000 ଜଣ ପଞ୍ଜୀକରଣ କରିପାରିବେ। ଏଥିପାଇଁ ଜନସାଧାରଣ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ପଞ୍ଜୀକରଣ କରିପାରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବିଭିନ୍ନ ବିଭାଗର ଖର୍ଚ୍ଚ ସମୀକ୍ଷା କରିଛନ୍ତି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମୁଦାୟ ଖର୍ଚ୍ଚ ଅନ୍ୟୁନ 85% କରିବା ଲାଗି ସେ ପରାମର୍ଶ ଦେଇଛନ୍ତି। ଗତକାଲି ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଚଳିତ ବର୍ଷ ନିର୍ବାଚନ, ନୂଆ ସରକାରଙ୍କ ଦାୟିତ୍ୱ ଗ୍ରହଣ ଏବଂ ସମ୍ପୂର୍ଣ୍ଣ ବଜେଟ୍ ସେପ୍ଟେମ୍ବର ମାସରେ ହୋଇଥିବାରୁ ଖର୍ଚ୍ଚ ହେବାରେ ସମସ୍ୟା ରହିଥିଲା। ତେବେ ଆଉ ଗୋଟିଏ ମାସ ସମୟର ଉପଯୋଗ କରି ବଜେଟ୍ର ଅନ୍ୟୁନ 85% ଖର୍ଚ୍ଚ କରିବାକୁ ସେ କହିଛନ୍ତି। ସୂଚନାଯୋଗ୍ୟ 2023-24 ଆର୍ଥିକ ବର୍ଷରେ ସମୁଦାୟ ଖର୍ଚ୍ଚ ପରିମାଣ ମୋଟ ବଜେଟ୍ର 81% ରହିଥିଲା। କନ୍ଧମାଳ ଜିଲ୍ଲାର ସାମଗ୍ରିକ ବିକାଶ ନେଇ ଦାରିଙ୍ଗବାଡ଼ିର ଇକୋ ରିଟ୍ରିଟ୍ଠାରେ ଦୁଇଦିନିଆ ଇନ୍ଭେଷ୍ଟ କନ୍ଧମାଳ 2025 ସମ୍ମିଳନୀ ଉଦ୍ଘାଟିତ ହୋଇଛି। ସମ୍ମିଳନୀରେ ପ୍ରାୟ 80 ଜଣ ପୁଞ୍ଜିନିବେଶକାରୀ ଯୋଗ ଦେଇଛନ୍ତି। ଜିଲ୍ଲାରେ ପ୍ରଥମଥର ପାଇଁ ଏଭଳି ପୁଞ୍ଜିନିବେଶ ସମ୍ମିଳନୀ ଆୟୋଜିତ ହେବା ଦ୍ୱାରା ଜିଲ୍ଲାର ସାମୂହିକ ବିକାଶ ହେବ ଓ ସ୍ଥାନୀୟ ଜନସାଧାରଣ ମଧ୍ୟ ଉପକୃତ ହେବେ ବୋଲି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି।
ଇନ୍ଭେଷ୍ଟ କନ୍ଧମାଳର ସର୍ବାଙ୍ଗୀନ ବିକାଶ ପାଇଁ, ବିକାଶକୁ ସର୍ବସ୍ପର୍ଶୀ ସର୍ବବ୍ୟାପୀ କରିବା ପାଇଁ, ଏଠି ଯେଉଁ ଗରିବୀ ରହିଛି, ଯେଉଁ ମହିଳାମାନେ ହାତକୁ କାମ ପାଉନାହାନ୍ତି, ଅନ୍ନଦାତା ବା ଚାଷୀମାନଙ୍କର ଯେଉଁ ସମସ୍ୟା ରହିଛି, ଏବଂ ସର୍ବୋପରି ଯୁବକମାନେ କାମଧନ୍ଦା ନ ପାଇକି ବାହାରକୁ ଯାଉଥିଲେ, ସେଇଥିପାଇଁ ଇନ୍ଭେଷ୍ଟମେଣ୍ଟ ଯେଉଁ ହେଉଛି, ଇଏ ସବୁ ବର୍ଗର ବିକାଶ ପାଇଁ ଅଭିପ୍ରେତ।
ଜାତୀୟ ବିଜ୍ଞାନ ଦିବସ ଆଜି ପାଳନ କରାଯିବ। ଖ୍ୟାତନାମା ଭାରତୀୟ ପଦାର୍ଥ ବିଜ୍ଞାନୀ ସାର୍ ଚନ୍ଦ୍ରଶେଖର ଭେଙ୍କଟରମଣଙ୍କ ଦ୍ୱାରା 28 ଫେବୃଆରୀ 1928 ଆବିଷ୍କୃତ ରମଣ ପ୍ରଭାବକୁ ଚିହ୍ନିତ କରିବା ଉଦ୍ଦେଶ୍ୟ ନେଇ 1987 ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷ ଏହାର ପ୍ରସଙ୍ଗ ରହିଛି, ବିକଶିତ ଭାରତ ପାଇଁ ବିଜ୍ଞାନ ଓ ନବୋନ୍ମେଷରେ ବୈଷୟିକ ନେତୃତ୍ୱ ଲାଗି ଭାରତୀୟ ଯୁବପିଢ଼ିଙ୍କୁ ସଶକ୍ତ କରିବା। ରମଣ ପ୍ରଭାବ ଆବିଷ୍କାର ପାଇଁ ସାର୍ ସିଭି ରମଣଙ୍କୁ ନୋବେଲ ପୁରସ୍କାର ମିଳିଥିଲା। ଲୋକମାନଙ୍କର ଦୈନନ୍ଦିନ ଜୀବନରେ ଉପଯୋଗ ହେଉଥିବା ବିଜ୍ଞାନର ଗୁରୁତ୍ୱ ପ୍ରସାରର ବାର୍ତ୍ତା ବହନ କରି ପ୍ରତିବର୍ଷ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଇଥାଏ। ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା ଉତ୍ତମ ମହାନ୍ତିଙ୍କର ପରଲୋକ ହୋଇଯାଇଛି। ଗୁରଗାଓଁର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। କିଛି ମାସ ହେବ ସେ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଥିଲେ। 1958 ଡିସେମ୍ବର 23 ତାରିଖରେ ସେ ମୟୂରଭଞ୍ଜର ବାରିପଦାଠାରେ ଜନ୍ମଗ୍ରହଣ କରିଥିଲେ। ସେ ଶତାଧିକ ଓଡ଼ିଆ ଚଳଚ୍ଚିତ୍ର ସହ ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସହ ଜୟଦେବ ପୁରସ୍କାର ଆଦି ବିଭିନ୍ନ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା। 1977 ଅଭିମାନ ଚଳଚ୍ଚିତ୍ରରୁ ଅଭିନୟ କ୍ଷେତ୍ରକୁ ସେ ପଦାର୍ପଣ କରିଥିଲେ। ଦଣ୍ଡାବାଳୁଙ୍କା, ରାମାୟଣ, ଫୁଲଚନ୍ଦନ, ଝିଅଟି ସୀତା ପରି, ଉଦଣ୍ଡି ସୀତା, ସୁନା ଚଢ଼େଇ ଆଦି ଏକାଧିକ ଲୋକପ୍ରିୟ ଚଳଚ୍ଚିତ୍ରରେ ସହିତ ବିଭିନ୍ନ ଧାରାବାହିକରେ ସେ ଅଭିନୟ କରିଥିଲେ। ଉତ୍ତମ ମହାନ୍ତିଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ତାଙ୍କର ଶେଷକୃତ୍ୟ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ ଆଜି ତାଙ୍କର ପାର୍ଥିବ ଶରୀର ଭୁବନେଶ୍ୱର ପହଞ୍ଚିବା ପରେ ଶେଷକୃତ୍ୟ ସମ୍ପନ୍ନ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ମାର୍ଚ୍ଚ 8 ତାରିଖରେ ଗଞ୍ଜାମ ଗସ୍ତରେ ଯାଇ ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ଶେଷ ଓ ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ପ୍ରଦାନ କରିବେ। ଏହା ସହିତ ମୁଖ୍ୟମନ୍ତ୍ରୀ ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଚଳିତ ଆଇଏସ୍ଏଲ୍ରେ ଆଜି ଓଡ଼ିଶା ଫୁଟବଲ କ୍ଲବ ତା'ର ଶେଷ ଘରୋଇ ମ୍ୟାଚ୍ ଖେଳିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ସନ୍ଧ୍ୟା 7:30ରେ ଓଡ଼ିଶା ଏଫ୍ସି ଓ ମହମ୍ମଦାନ ଏଫ୍ସି ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏଥିରେ ବିଜୟୀ ହୋଇ ଓଡ଼ିଶା ଏଫ୍ସି ପ୍ଲେଅଫ୍ରେ ପ୍ରବେଶ ପାଇଁ ଆଶାବାଦୀ ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।